ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 22 ନମ୍ବର କିସ୍ତି 700 ଟଙ୍କା ହିତାଧିକାରୀମାନଙ୍କୁ ବାଣ୍ଟିବେ। ଆସାମର ଗୁଆହାଟୀଠାରେ ଗୋଟିଏ ଖାସ କାର୍ଯ୍ୟକ୍ରମ ଜରିଏ ପ୍ରଧାନମନ୍ତ୍ରୀ ଦେଶର 9,32,00,000 ଚାଷୀଙ୍କୁ ଡିବିଟି ଜରିଏ ମୋଟ 18,640 କୋଟି ଟଙ୍କାର ସାହାଯ୍ୟ ବାଣ୍ଟିବେ। ଯୋଜନାଥି ଏପ୍ତ 4,09,000 କୋଟିରୁ ଅଧିକା ଟଙ୍କା ଚାଷୀମାନଙ୍କୁ ବଣ୍ଟାଯାଇଛି। ଏହି ଅବସରରେ ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ଭୁବନେଶ୍ୱର ଓୟୁଏଟି ପରିସରର ରାଜ୍ୟସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେବେ। ପିଏମ୍ କିଷାନ ସମ୍ମାନନିଧି ଯୋଜନାର କିସ୍ତିଥି ଓଡ଼ିଶାର 34,00,000ରୁ ଅଧିକା ଚାଷୀ 684 କୋଟି ଟଙ୍କାର ସାହାଯ୍ୟ ପାଇବେ। ମିଶନ ଶକ୍ତି ବିଭାଗ ତରଫ ପୁରୀ ଜିଲ୍ଲାର କୋଣାର୍କନ ଚାଲିଥିବା 6-ଦିନିଆ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଓଡ଼ିଶା ଗଠନ ଦିଗେ ମହିଳାମାନଙ୍କର ଭୂମିକାକେ ପ୍ରଶଂସା କରିଛନ୍। ସମ୍ମିଳନୀଟି 338 ବ୍ଲକସ୍ତରୀୟ ମହାସଂଘର 676 ଜଣ ସଦସ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ମହିଳାମାନଙ୍କୁ ନେତୃତ୍ୱ, ଭାବନାତ୍ମକ ବୁଦ୍ଧିମତା, ଦକ୍ଷତା ବିକାଶ ଆର୍ ଷ୍ଟାର୍ଟଅପ୍ ସୁଯୋଗ ବାବଦେ ତାଲିମ ଦିଆଯାଇଛି। ଏ ବଛର ରାଜ୍ୟ ବଜେଟ୍ଟି ଆଦିବାସୀ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଆଉ ପଛୁଆବର୍ଗର ଶିକ୍ଷା, ଜୀବିକା ଆର୍ ସାମାଜିକ ଉନ୍ନତିକେ ନଜରଥି ରଖିକରି ବିଭାଗ ଲାଗି ଅର୍ଥ ଅନୁମୋଦନ କରାଯାଇଛି ବୋଲି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଭୁବନେଶ୍ୱରର ଗଲାକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, ଏ ବଛର ଅନୁସୂଚିତ ଜାତି ଆର୍ ଜନଜାତି ବିଭାଗ ଲାଗି ମୋଟ 6,649,33,12,000 ଟଙ୍କାର ବ୍ୟୟବରାଦ କରାଯାଇଛି। ଗଲାବଛରଠାରୁ ଏଇଟା 3% ବଢ଼ାଯାଇଛି। ବଜେଟ୍ଟି 23,00,000 ଛାତ୍ରଛାତ୍ରୀଙ୍କ ବୃତ୍ତି ଲାଗି 2,94 କୋଟି ଟଙ୍କା, ଡ୍ରପ୍ ଆଉଟ୍ କମ୍ କରବାର୍କେ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଲାଗି 154 କୋଟି, ଧର୍ତ୍ତୀ ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ ଲାଗି 325 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଗଲାକାଲି ରାଜ୍ୟର ସାମ୍ବାଦିକମାନଙ୍କ ସାଙ୍ଗେ ସେମାନଙ୍କର ଭିନ୍ ଭିନ୍ ସମସ୍ୟା ଆର୍ ଦାବି ବାବଦେ ଆଲୋଚନା କରିଛନ୍। ଏ ଅବସରରେ ସାମ୍ବାଦିକମାନେ ସେମାନଙ୍କର ସାମୂହିକ ସମସ୍ୟା ଆର୍ କଲ୍ୟାଣ ବାବଦେ ବହୁତଟି ପ୍ରସ୍ତାବ ଆର୍ ଦାବି ମୁଖ୍ୟ ଶାସନ ସଚିବଙ୍କର ଆଗାଡ଼େ ଉପସ୍ଥାପନ କରିଛନ୍। ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି ଆର୍ଆଇଡିଏଫ୍ର ଉଚ୍ଚସ୍ତରୀୟ କମିଟି ବୈଠକ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରେ ହୋଇଯାଇଛି। ଉନ୍ନୟନ କମିଶନର ଦେଓରଞ୍ଜନ ସିଂଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ଆର୍ଆଇଡିଏଫ୍ ଅଧୀନତି କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ପ୍ରକଳ୍ପ ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛି। ପ୍ରକଳ୍ପମାନଙ୍କୁ ଧାରି ସମୟ ଭିତରେ ଶେଷ କରବାର୍କେ ବୈଠକଟି ଉନ୍ନୟନ କମିଶନର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଆର୍ଆଇଡିଏଫ୍ ଅଧୀନତି ଓଡ଼ିଶାକେ ଆହୁରି ଅଧିକା ପ୍ରକଳ୍ପ ମଞ୍ଜୁର କରବାର ଲାଗି ନାବାର୍ଡ଼କେ ଶ୍ରୀ ସିଂ ପରାମର୍ଶ ଦେଇଛନ୍। ଏଚ୍ନି ସ୍ଥିତିଥି ସମ୍ବଲପୁର ଜିଲ୍ଲାର ଗ୍ୟାସ୍ କଳାବଜାର ଉପରେ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର କହିଛନ୍। ଗ୍ୟାସ୍ ବିତରକମାନେ କଳାବଜାର କରୁଥିବାର ଅଭିଯୋଗ ଆସିଲେ ସେମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ବିତରକମାନଙ୍କ ଲାଇସେନ୍ସ ଫିଲ୍ ରଦ୍ଦ କରାଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍। କଳାହାଣ୍ଡି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ତାଙ୍କର କାର୍ଯ୍ୟାଳୟ ଜିଲ୍ଲାର ସବୁ ଏଲ୍ପିଜି, ପେଟ୍ରୋଲ, ଡିଜେଲ ବିତରକମାନଙ୍କର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲାର ଗ୍ୟାସ୍ ଆର୍ ଇନ୍ଧନର ସ୍ଥିତି, ବିକ୍ରି ବଟାର ଦରଦାମ ବାବଦେ ଆଲୋଚନା କରିଛନ୍। ବର୍ତ୍ତମାନ ସ୍ଥିତିଥି କଳାବଜାରୀନୁ ଦୂରେ ରହିବାର ଲାଗି ଜିଲ୍ଲାପାଳ ବିତରକମାନଙ୍କୁ ପରାମର୍ଶ ଦେଇଛନ୍। ଭିଏତନାମର ହନାଇଠାରେ ଚାଲିଥିବା ଅନ୍ତର୍ଜାତୀୟ ଚିତ୍ରକଳା ଶିବିର ଆର୍ ପ୍ରଦର୍ଶନୀଟି ସମ୍ବଲପୁର ସହରର 2 ଜଣ ଚିତ୍ରଶିଳ୍ପୀ ଭାଗ ନେଇଛନ୍। 2 ଚିତ୍ରଶିଳ୍ପୀ ପ୍ରେମଚାନ୍ଦ ରାଉତ ଆଉ ଅନିଲ କେରକେଟା ଓଡ଼ିଶାର କଳା, ସଂସ୍କୃତି ଆର୍ ପର୍ଯ୍ୟଟନ କ୍ଷେତ୍ରଟି ଥିବାର ସମ୍ଭାବନାକେ ନିଜର କଳାକୃତି ପ୍ରଦର୍ଶନ କରିକରି ପ୍ରଶଂସିତ ହୋଇଛନ୍। ଶିବିରଟି ଭାରତର 9 ଜଣଙ୍କ ସହିତ 12 ଦେଶର ଚିତ୍ରଶିଳ୍ପୀ ଭାଗ ନେଇଛନ୍। ନୂଆପଡ଼ା ଜିଲ୍ଲାର ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ଆସିଠାନୁ ମୂଲ ହେବା। ଏ ବଛର ବିବିଧତା ଭିତରେ ଏକତା ବାର୍ତ୍ତା ନେଇକରି ମହୋତ୍ସବ ପାଳନ କରାଯାଉଛି। 3 ଦିନ ତକ ହେବାର୍କେ ଥିବାର ମହୋତ୍ସବଟି ପ୍ରତିଭା ପୂଜନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା। ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ସହିତ 8 ଜିଲ୍ଲାର ଗୋଟିଏ କି 2 ଜାଗାନ ଆଜି ଧୁକାଗଡ୍ଡି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବାକି ଇଲାକାନ ପାକ ସୁଖା ରହିବା। ଆଜି ଦିନର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।